ନମସ୍କାର, ମୋ ନାଁ ମଞ୍ଜୁଲତା ରଥ, 5 ୱାର୍ଡର ଶ୍ରୀରାମନଗରରେ ଘର। ମୋ ପରିବାର 8 ଆମେ ବଡ଼ ପରିବାର ହୋଇଥିବା ଯୋଗୁଁ ମୁଁ ଗୋଟେ ସୋଫିଟ୍ ଟାଙ୍କି କରିଛି, 2 ଲାଟ୍ରିନ୍ ଟାଙ୍କି କରିଛି, ଆଉ ପାଣି ପଶିବା ଯୋଗୁଁ ଇଏ କମଳ ଲାଟ୍ରିନ୍ କରିଛି। ଯେହେତୁ ବୟସ୍କ ଲୋକ ଅଛନ୍ତି, ଅସୁବିଧା ହେଲା ଲାଟ୍ରିନ୍ ଯିବା ଲାଗି ବୋଲି, ଆଉ ପାଣି ପଶିବା ଯୋଗୁଁ ସେଟାକୁ ଉଚ୍ଚା କରିଦେଇଛି। ଆଉ ଯେଉଁ ଟାଙ୍କି ସଫା କରୁଛି, ସୋଫିଟ୍ ସଫା କରୁଛି, କ୍ୟୁଆର୍ କୋଡ଼୍ ମାଧ୍ୟମରେ ଡକେଇକି ମୁଁ ସଫା କରେ।